ଆଜି ଆପଣମାନଙ୍କୁ କହିବୁ ନିମ୍ବ ସମ୍ପର୍କରେ। ପ୍ରିୟ ଭିୟର୍ସ, ଆପଣମାନେ ଜାଣନ୍ତି ନିମ୍ବ ହେଉଛି ଗୋଟିଏ ଉପକାରୀ ବୃକ୍ଷ। ଆସନ୍ତୁ ଏବେ ଜାଣିବା ଏହି ନିମ୍ବ ପାଖରେ କ'ଣ କ'ଣ ଉପକାର ଗୁଣ ସବୁ ରହିଛି। ନିମ୍ବ ପତ୍ରକୁ ଜଳରେ ସିଝାଇ ସେହି ଜଳରେ ଯେକୌଣସି ଘା ଧୋଇଲେ ସେ ଘା ଶୀଘ୍ର ଭଲ ହୋଇଯାଏ। କେତେଗୁଡ଼ିଏ ନିମ୍ବ ପତ୍ରକୁ ଆଣି ଗବ୍ୟକୃତରେ ଭାଜି ପୋଡ଼ିଗଲେ ସେହି ପୋଡ଼ିଯିବା ପତ୍ରକୁ ସେହି ଜାଗାରେ ମଲମ ଭାବରେ ଲଗାଇଲେ ସେ କ୍ଷତ ଅଳ୍ପ ଦିନ ମଧ୍ୟରେ ଭଲ ହୋଇଯାଏ। ନିମ୍ବ ଛେଲି, ନିମ୍ବ ପତ୍ର ଓ ନିମ୍ବ ଗଛର ମୂଳ ଏ ତିନି ଦ୍ରବ୍ୟକୁ ସମାନ ଲେଖାଏଁ ଆଣି ଏକତ୍ର ଜଳରେ ସିଝାଇ ଛାଣି କ୍ୱାଥ ସହିତ ଅଳ୍ପ ମହୁ ମିଶାଇ ସେବନ କଲେ ସମସ୍ତ ପ୍ରକାର ଜ୍ୱର ଭଲ ହୋଇଯାଏ। ନିମ୍ବ ମଞ୍ଜିରୁ ବାହାରିବା ତେଲକୁ ନିମ୍ବ ତେଲ କୁହାଯାଏ। ଏହି ତେଲକୁ ଯେକୌଣସି ପ୍ରକାର କ୍ଷତରେ ଲଗାଇଲେ ସେ କ୍ଷତ ସବୁ ଭଲ ହୋଇଯାଏ। ଏପରିକି ବାତରକ୍ତ, ଅମ୍ଳପିତ, କନ୍ଦା, କଣ୍ଡୁ, ଦଦୃଛଉ ଓ କୁଷ୍ଠ ଆଦି ଅଳ୍ପ ଦିନ ମଧ୍ୟରେ ଆରୋଗ୍ୟ ହୋଇଥାଏ। ନିମ୍ବ ପତ୍ରକୁ ଅତି ଚିକଣ କରି ବାଟି ଗବ୍ୟଘୃତ ମିଶାଇ ନିଆଁରେ ଗରମ କରି ବାଗି, ବଥ କିମ୍ବା ଯେକୌଣସି ପ୍ରକାର ବ୍ରଣଶୋଥରେ ଲେପ ଦେଲେ ତାହା ପାଚି ସେଥିରୁ ପୂଜ ନିର୍ଗତ ହୋଇ ଭଲ ହୋଇଯାଏ। ପ୍ରତିଦିନ ନିମ୍ବ ତେଲର ନଶ୍ୟ ଗ୍ରହଣ କରିଲେ ଦୃଷ୍ଟିଶକ୍ତି ଓ ଶ୍ରବଣ ଶକ୍ତି ବୃଦ୍ଧି ହୁଏ। ଏହି ତେଲର ନଶ୍ୟ ଗ୍ରହଣ ପରେ ପ୍ରତ୍ୟେକ ଗଦ୍ୟ ଦୁଗ୍ଧ ପାନ କଲେ ମସ୍ତକର ଶୁକ୍ଳକେଶ କୃଷ୍ଣବର୍ଣ୍ଣ ଧାରଣ କରେ। ବସନ୍ତ ଋତୁର ପୂର୍ବରୁ ନିମ୍ବ କଢ଼ ଦ୍ୱାରା ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରି ପିଲା ଓ ବଡ଼ ସମସ୍ତଙ୍କୁ ଖାଇବାକୁ ଦେଲେ ସେମାନଙ୍କୁ ବସନ୍ତ ରୋଗ ଆକ୍ରମଣ କରେ ନାହିଁ। ଖାଦ୍ୟଦ୍ରବ୍ୟ ସଙ୍ଗରେ ନିମ୍ବ ପତ୍ରର ଗୁଣ୍ଡ କିମ୍ବା ନିମ୍ବ କଢ଼ ପକାଇ ଖାଦ୍ୟ ପ୍ରସ୍ତୁତ କରି ଭୋଜନ କରିବ। ପ୍ରତ୍ୟହ ହେଉ କିମ୍ବା ଦିନେ ଦୁଇ ଦିନ ଛାଡ଼ି ଏହିପରି ଖାଦ୍ୟ ପ୍ରସ୍ତୁତ କରି ଖାଇଲେ କୁର୍ମୀ, ବାୟୁ, ଅରୁଚି, ବ୍ରଣ, କ୍ଷତାଦି ଆଦି ଭଲ ହୋଇଯାଏ। ତେବେ ଆମ ଚ୍ୟାନେଲର ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ବଟନ୍ଟିକୁ ଦବାନ୍ତୁ, ଯାହା ସହିତ ଆପଣମାନେ ଆପଣମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ବିଭିନ୍ନ ପ୍ରକାର ଟିପ୍ସ ପ୍ରତ୍ୟେକ ଦିନ ପାଇପାରିବେ। ହେଲ୍ଥ ପାର୍କ।